ଆଣିଲା ବାପା।
ଆପଣ ଟିକେ ହିଷ୍ଟ୍ରି ଆଣୁ।
ମଦ ପିଇଲା ସେଇ ହାତେ ପୁଣି ଗଞ୍ଜେ ଧରେଇଲା ସାଙ୍ଗ ସାଙ୍ଗ ସାଙ୍ଗ
ଆରେ ବାପ
କିଛି ନ ମିଳିଲେ ମତେ ଦେଇଛୁ ତୁ ଭାଙ୍ଗ
ଡିଜେ ପରିଡା ଭା
ସୁନ୍ଦରୀ ବୋଲି ତୁ ଭାଉ କାଇଁ ଖାଉ କୋଠୁ ସୁନ୍ଦର ମୋ ବାଳ
ଡିଜେ ପରିଡା ଭା
କହିଥିଲେ ଅରୁଆ ଚାଉଳ 4 କିଲେ ଅମୁଲ ଗୋଟାଏ ପ୍ୟାକେଟ ଆଉ ଗୋଟାଏ ସୁଜି କିଲେ ଆଉ ଗୋଟେ କଣ କହିଥିଲେ
ରେଡ୍ ଲେବୁଲ
ରେଡ୍ ଲେବୁଲ ତ କାଉଣ୍ଟର ବନ୍ଦ ହବ ବାପାଙ୍କ ମୁଣ୍ଡ ମୁଣ୍ଡ କାମ କରୁନି ବୋଧେ ଆଉ ବି ଏ ପି ଏ ବପା ହଁ ଠିକ ଅଛି ହ୍ୟାଲୋ ବାବା ତମେ କୋଉ ହିସାବରେ ରେଡ୍ ଲେବୁଲ ମଗେଇଛ କହିଲ କଣ ଏଇନା କାଉଣ୍ଟର ଖୋଲା ଥବ
ତତେ ତ ରେଡ୍
ଲେବୁଲ ଚାହା ପାଇଁ କହିଥିଲି ପରିଡ଼ା ଭାତ।